ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଭାରତ ଏବଂ ମାଲୱି ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ରହିଛି, କହିଲେ ରାଷ୍ଟ୍ରପତି. ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଣ୍ଡୀଗଡ଼ଠାରେ ଅନୁଷ୍ଠିତ ହେଉଛି ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ. ନାଗରିକତା ଆଇନର ଧାରା 6A ସମ୍ବିଧାନ ଅନୁଯାୟୀ ବୈଧ ବୋଲି ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ. ମାନବିକତା ବିରୋଧୀ ଅପରାଧ ଅଭିଯୋଗ ମାମଲାର ଶୁଣାଣି କରି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କଲେ ବାଂଲାଦେଶର ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍. ଏବଂ ବେଙ୍ଗାଲୁରୁ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ 3 wicketରେ 180 ରନ୍ ସଂଗ୍ରହ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତ ଏବଂ ମାଲୱି ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ରହିଛି. ମାଲୱିର ଲିଲଙ୍ଗୱେଠାରେ ଭାରତ ମାଲୱି ବ୍ୟବସାୟିକ ଗୋଷ୍ଠୀ ସମ୍ମିଳନୀକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି 1964 ସ୍ୱାଧୀନତା ପରେ ମାଲୱି ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ଭାରତ ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ. ଭାରତ ଏବଂ ମାଲୱି ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବହୁ ପୁରାତନ. ମାଲୱିର ଚତୁର୍ଥ ବୃହତ୍ତମ ବାଣିଜ୍ୟ ସହଯୋଗୀ ଭାବେ ଭାରତ ପରିଚିତ ଏବଂ ମାଲୱିରେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ସବୁଠାରୁ ଅଧିକ ନିବେଶ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ତେବେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସମନ୍ୱୟ ସ୍ଥାପନ ସହ ଏକତ୍ର କାର୍ଯ୍ୟ କରିବା ପାଇଁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି. ସୂଚନାଯୋଗ୍ୟ, ରାଷ୍ଟ୍ରପତି ମୁର୍ମୁ 3 ଆଫ୍ରିକୀୟ ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ମାଲୱିଠାରେ ପହଞ୍ଚିଛନ୍ତି. ଭାରତର କୌଣସି ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ମାଲୱି ଗସ୍ତ. ସେଠାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚଣ୍ଡୀଗଡ଼ଠାରେ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଛନ୍ତି। ବିଜେପି ଶାସିତ 13 ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ 16 ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଏନ୍ଡିଏ ମେଣ୍ଟର ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ବିହାର, ସିକ୍କିମ୍, ନାଗାଲାଣ୍ଡ ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ 43 ବିଧାନସଭା ମଣ୍ଡଳୀ ପାଇଁ ଆସନ୍ତା ମାସ 13 ତାରିଖରେ ମତଗ୍ରହଣ କରାଯିବ। 25 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିବ। 28 ତାରିଖକୁ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚର ଶେଷ ତାରିଖ ଏବଂ 30 ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ରହିବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ମାସ 20 ତାରିଖରେ ଅନୁଷ୍ଠିତ ହେବ। ଆସନ୍ତା ମାସ 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ନାଗରିକତା ଆଇନର ଧାରା 6A ଭାରତର ସମ୍ଭିଧାନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ଆସାମରେ ବେଆଇନ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ବିରୋଧରେ ଆଗତ ମାମଲାର ଶୁଣାଣି କରି 5-ଜଣିଆ ସାମ୍ବିଧାନିକ ପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବେଆଇନ ପ୍ରବାସୀଙ୍କୁ ନାଗରିକତ୍ୱ ପ୍ରଦାନ ସମ୍ଭିଧାନର ପରିପନ୍ଥୀ ବୋଲି ଆଗତ ମାମଲାରେ ଅଭିଯୋଗ କରାଯାଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ 5-ଜଣିଆ ସାମ୍ବିଧାନିକ ପୀଠ ଏହି ନିଷ୍ପଭିକୁ 4-1 ବହୁମତରେ ଘୋଷଣା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ସହ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ଜଷ୍ଟିସ୍ ମନୋଜ ମିଶ୍ର ବହୁମତରେ କହିଛନ୍ତି ଏଭଳି ବ୍ୟବସ୍ଥା ପ୍ରଣୟନ କରିବାରେ ସଂସଦର ଆଇନଗତ କ୍ଷମତା ରହିଛି। ଭାରତ ଏବଂ ଏହାର କୂଟନୀତିଜ୍ଞଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ସମର୍ଥନ କରିବା ପାଇଁ କାନାଡ଼ା କୌଣସି ପ୍ରମାଣ ଦେଇପାରିନାହିଁ। ନୂଆଦିଲ୍ଲୀଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କାନାଡ଼ା ସରକାରଙ୍କ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ଟ୍ରୁଡୋ ସରକାର ଭାରତର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବା ପାଇଁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ଜୟସ୍ୱାଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି 26 ପ୍ରତ୍ୟର୍ପଣ ଆବେଦନ ଏପର୍ଯ୍ୟନ୍ତ କାନାଡ଼ା ନିକଟରେ ବିଚାରାଧୀନ ରହିଛି। ସେହିଭଳି କେତେଜଣଙ୍କୁ ଗିରଫ କରିବାର ଅନୁରୋଧ ଉପରେ ଟ୍ରୁଡୋ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଲରେନ୍ସ ବିଷ୍ଣୋଇ ଗୋଷ୍ଠୀ ସମେତ ଏହାର ସଦସ୍ୟଙ୍କ ସମ୍ପର୍କରେ କାନାଡ଼ା ସରକାରଙ୍କୁ ଭାରତ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିସାରିଛି। ସେମାନଙ୍କୁ ଗିରଫ କରି କାନାଡ଼ା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କାନାଡ଼ାକୁ କୁହାଯାଇଛି। ତେବେ ଭାରତର ଅନୁରୋଧ ଉପରେ କୌଣସି ପଦକ୍ଷେପ ନିଆ ନ ଯିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଅନ୍ୟପକ୍ଷରେ ଭାରତ ଉପରେ ଦୋଷାରୋପ କରିବା ଠିକ୍ ନୁହେଁ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ବାଂଲାଦେଶରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗ ମାମଲାର ଶୁଣାଣି କରି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ଆୱାମି ଲିଗ୍ର ଶୀର୍ଷ ନେତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଛି। ମହମ୍ମଦ ଗୋଲାମ ମର୍ତ୍ତୁଜା ମଜୁମଦାରଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍ ହସିନାଙ୍କ ସମେତ ଅନ୍ୟ 45 ଜଣଙ୍କ ବିରୁଦ୍ଧରେ ଏହି ପରୱାନା ଜାରି କରିଛନ୍ତି। ବାଂଲାଦେଶ ସମ୍ଭାଦ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଟ୍ରିବ୍ୟୁନାଲ୍ର ମୁଖ୍ୟ ପ୍ରସିକ୍ୟୁଟର ଆଡ୍ଭୋକେଟ୍ ମହମ୍ମଦ ତାଜୁଲ ଇସ୍ଲାମ ଏହି ସୂଚନା ଦେଇଛନ୍ତି। ଆସନ୍ତା ମାସ 18 ତାରିଖ ସୁଦ୍ଧା ସେମାନଙ୍କୁ ଗିରଫ କରି ଟ୍ରିବ୍ୟୁନାଲ୍ରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଫେସର ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍ର ପୁନର୍ଗଠନ କରି ଏହାର ଅଧ୍ୟକ୍ଷ ଏବଂ 2 ସଦସ୍ୟଙ୍କୁ ନିଯୁକ୍ତ କରିଥିଲେ। ଗତ ଜୁଲାଇ ଅଗଷ୍ଟ ଗଣଆନ୍ଦୋଳନ ସମୟରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗ ନେଇ ତତ୍କାଳୀନ ସରକାରଙ୍କ ବିରୁଦ୍ଧରେ ଟ୍ରିବ୍ୟୁନାଲ୍ରେ ମାମଲା ରୁଜୁ ହୋଇଛି। ଏହାର ଶୁଣାଣି କରି ଟ୍ରିବ୍ୟୁନାଲ୍ ଗିରଫ ପରୱାନା ଜାରି କରିଛନ୍ତି। ବରିଷ୍ଠ ବିଜେପି ନେତା ନାଏବ ସିଂହ ସୈନି କ୍ରମାଗତ ଦ୍ୱିତୀୟ ଥର ଲାଗି ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପଞ୍ଚକୁଳାସ୍ଥିତ ଶାଲିମାର ପଡ଼ିଆରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଶ୍ରୀ ସୈନି ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସୈନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବ କୃଷକ ସୈନିକ ଯୁବକ ଏବଂ ମହିଳାଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗର ସେବା କରିବାରେ ଡବଲ ଇଞ୍ଜିନ୍ ବିଶିଷ୍ଟ ସରକାର ସମସ୍ତ ପ୍ରୟାସ ଜାରି ରଖିବ। ବିହାର ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା 25 ବୃଦ୍ଧି ପାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା ବେଳେ ବିହାର ନିଶା ନିବାରଣ ଏବଂ ଅବକାରୀ ମନ୍ତ୍ରୀ ରତ୍ନେଶ ସଦା କହିଛନ୍ତି, ସିୱାନରେ 20 ଏବଂ ସରଣ ଜିଲ୍ଲାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। 22 ଜଣ ଅସୁସ୍ଥ ହୋଇଥିବା ବେଳେ 3 ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍କିଟାଲରେ ଚିକିତ୍ସା କରାଯାଉଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ନିଶା ନିବାରଣ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍ 2024 ଦେଶରେ ଏକ ସୁଦୃଢ଼ ଏବଂ ସ୍ୱଚ୍ଛ କ୍ରୀଡ଼ା ପ୍ରଶାସନ ପ୍ରତିଷ୍ଠା ଦିଗରେ ସହାୟକ ହେବ। ନୂଆଦିଲ୍ଲୀଠାରେ ଆଜି ଏକ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, କ୍ରୀଡ଼ା ମହାସଂଘଗୁଡ଼ିକୁ ସଶକ୍ତ ସୁରକ୍ଷିତ କ୍ରୀଡ଼ାନୀତି ପ୍ରଣୟନ ଏବଂ ଏକ ଆପିଲାଟ୍ କ୍ରୀଡ଼ା ଟ୍ରିବ୍ୟୁନାଲ୍ ଗଠନ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ। କ୍ରୀଡ଼ା ଭିଭିଭୂମିକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ କ୍ରୀଡ଼ାବିତ୍କୁ ଉନ୍ନତ କ୍ଷେତ୍ର ପ୍ରଦାନ କରିବା ସହ ବିଶ୍ୱ କ୍ରୀଡ଼ା ଜଗତରେ ଦେଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ଏହି ବୈଠକରେ ଭାରତୀୟ ଅଲମ୍ପିକ୍ ସଂଘ, ଜାତୀୟ କ୍ରୀଡ଼ା ମହାସଂଘ ଏବଂ ଜାତୀୟ କ୍ରୀଡ଼ା ପ୍ରୋହାହନ ସଂଗଠନଗୁଡ଼ିକର ପ୍ରତିନିଧି ଅଂଶଗ୍ରହଣ କରି ଚିଠା ବିଲ୍ ଉପରେ ମତ ବିନିମୟ କରିଥିଲେ। ଟ୍ରେନ୍ ଯାତ୍ରୀଙ୍କ ପାଇଁ ଆଗୁଆ ସଂରକ୍ଷଣର ସମୟସୀମାକୁ 60 ହ୍ରାସ କରାଯାଇଛି। ପୂର୍ବରୁ ଏହା 120 ରହିଥିଲା। ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏ ସଂକ୍ରାନ୍ତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ମାସ 1 ଏହି ସଂଶୋଧିତ ନିୟମ ଲାଗୁ ହେବ। ତେବେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ସଂରକ୍ଷଣ ବଳବତ୍ତର ରହିବ। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ରହିଥିବା 365 ସମୟସୀମା ପୂର୍ବପରି ବଳବତ୍ତର ରହିଛି ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଭାରତ ନ୍ୟୁଜିଲାଣ୍ଡ ଚଳିତ ତିନିଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତା'ର ପ୍ରଥମ ଇନିଂସରେ 3 180 ରନ୍ ସଂଗ୍ରହ କରିଛି। ବେଙ୍ଗାଲୁରୁର ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ର ଗତକାଲିର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନଥିଲା। ଆଜି ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ପୂର୍ଣ୍ଣ ବ୍ୟାଟିଂ ବିପର୍ଯ୍ୟୟ ସହ ଭାରତ ତା'ର ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ମାତ୍ର 46 ରନ୍ ସଂଗ୍ରହ କରିଥିଲା। ଟେଷ୍ଟ ଇତିହାସରେ ଭାରତର ଏହା ହେଉଛି ତୃତୀୟ ସର୍ବନିମ୍ନ ସ୍କୋର। ଘରୋଇ ମାଟିରେ ଟେଷ୍ଟ କ୍ରିକେଟ୍ରେ ଏହା ହେଉଛି ଭାରତର ସବୁଠାରୁ ନିମ୍ନତମ ସ୍କୋର। ରିଷଭ ପନ୍ଥ 20 ରନ୍, ଜୟସ୍ୱାଲ 13 ରନ୍ କରିବାକୁ ସକ୍ଷମ ହୋଇଥିଲେ। 5 ବ୍ୟାଟ୍ସମ୍ୟାନ୍ କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ। ରଚିନ୍ ରବୀନ୍ଦ୍ର ଏବଂ ଡିରେଲ୍ ମିଚେଲ୍ କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ଏବଂ ମାଲୱି ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ରହିଛି କହିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଣ୍ଡୀଗଡ଼ଠାରେ ଅନୁଷ୍ଠିତ ହେଉଛି ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ। ନାଗରିକତା ଆଇନର ଧାରା 6A ସମ୍ଭିଧାନ ଅନୁଯାୟୀ ବୈଧ ବୋଲି ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। ମାନବିକତା ବିରୋଧୀ ଅପରାଧ ଅଭିଯୋଗ ମାମଲାର ଶୁଣାଣି କରି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କଲେ ବାଂଲାଦେଶର ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍ ଏବଂ ବେଙ୍ଗାଲୁରୁ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ 3 180 ରନ୍ ସଂଗ୍ରହ।